ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ମହାନଦୀ ଜଲ ବିବାଦର ସମାଧାନକୁ ନେଇକରି ସେପ୍ଟେମ୍ବର 6 ତାରିଖ ଟ୍ରିବ୍ୟୁନାଲର ଶୁଣାଣି ହେବା। ଓଡ଼ିଶା ଆଉ ଛତିଶଗଡ଼ର ଜଳସମ୍ପଦ ବିଭାଗର ସଚିବମାନେ ଟ୍ରିବ୍ୟୁନାଲ ପାଶେ ଇ ବାବଦେ ନିଆଯାଇଥିବାର ପଦକ୍ଷେପମାନଙ୍କର ବିସ୍ତୃତ ତଥ୍ୟ ରଖିବେ। ଇତାକେ ନଜରଥି ରଖିକରି ଗଲାକାଲି ନୂଆଦିଲ୍ଲୀଠାରେ ମହାନଦୀ ଜଲ ବିବାଦ ସମାଧାନ କ୍ଷେତ୍ରରେ ଓଡ଼ିଶା ଆଉ ଛତିଶଗଡ଼ର ମୁଖ୍ୟ ସଚିବ ସ୍ତରଟି ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ଦୁଇ ରାଜ୍ୟର ମୁଖ୍ୟ ସଚିବ ଜଳସମ୍ପଦ ବିଭାଗର ଅଧିକାରୀମାନେ ମିଳିତ ଭାବେ ସହଯୋଗୀ ସମାଧାନ ଲାଗି ଆଲୋଚନା କରିଛନ୍। ଆଜ ସାହିତ୍ୟ ଶାସନ ଦିବସ। ଭୁବନେଶ୍ୱର ରେଲୱେ ଅଡିଟୋରିୟମ୍ଠାରେ ଆଜି ରାଜ୍ୟସ୍ତରୀୟ ସାହିତ୍ୟ ଶାସନ ଦିବସ ସମାରୋହ ଆୟୋଜନ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇକରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହରାଞ୍ଚଳ ଲାଗି 12 ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିବେ। ଜାତୀୟ ଏକକ ଗମନାଗମନ କାର୍ଡ ସହଯୋଗ ଅଭିଯାନ ସମାବେଶୀ ସହର ଗଠନ ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହିତ ବୁଝାମଣା, ସହର ସାଥୀ କଲ୍ ସେଣ୍ଟର ଆଉ ପୌର ସଂସ୍ଥା କର୍ମଚାରୀଙ୍କ ଲାଗି ସିୟୁଜି ନମ୍ଘର ବଣ୍ଟାଯିବା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଳସାଥୀ, ସ୍ୱଚ୍ଛ ସାଥୀ, ପରିମଳ କର୍ମଚାରୀ ଆଉ ଶ୍ରେଷ୍ଠ ପୌର ସଂସ୍ଥାମାନଙ୍କୁ ବିଲ୍ ପୁରସ୍କୃତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 125 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଦେଇ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ରାତିରେ 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ ଘାଏ ପ୍ରସାରଣ କରାଯିବା। ଦେଶେ କଲାଧନ କାରବାର ବାବଦେ ତଦନ୍ତ କରୁଥିବାର ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଏସ୍ଆଇଟିର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ କଟକଠାରେ ହେବା। ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପ୍ରସାଦଙ୍କର ଅଧ୍ୟକ୍ଷତା ଦେଇ ହେବାର୍କେ ଥିବାର ବୈଠକଟି ଓଡ଼ିଶା ପୁଲିସ୍, ଭିଜିଲାନ୍ସ ବିଭାଗ, ଆୟକର ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଉ ଅଲଗା ତଦନ୍ତକାରୀ ସଂସ୍ଥାମାନଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଇଣ୍ଡିଆନ୍ ଚେମ୍ବର୍ସ ଅଫ୍ କମର୍ସ ଆଇସିସି ଆଉ ଲଘୁ ଉଦ୍ୟୋଗ ଭାରତୀ ତର୍ଫ ବିକଶିତ ଓଡ଼ିଶା, ଓଡ଼ିଶାର ଅଭିବୃଦ୍ଧି ଇଞ୍ଜିନ୍କେ ସଶକ୍ତ କର୍ମା ଉପରେ ହୋଇଥିବାର ଆଲୋଚନାଚକ୍ର ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇକରି କହିଛନ୍, ଦେଶର ସର୍ବଶ୍ରେଷ୍ଠ 5 ବିକଶିତ ରାଜ୍ୟ ଭିତରେ ଓଡ଼ିଶାକେ ଠାନ୍ ଦେବାର ଆମର ସରକାରଙ୍କର ପହେଲା ଆଉ ଗୋଟେ ନ ଲକ୍ଷ୍ୟ। ଆଇବା ମାସେ ହେବାର୍କେ ଥିବାର ଜିଏସ୍ଟି ସଂସ୍କାର ଦେଶର ବାଣିଜ୍ୟ କ୍ଷେତ୍ରଟି ଗୋଟିଏ ବଡ଼ ପରିବର୍ତ୍ତନ ଆନ୍ବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। 2047 ବେଲ୍କେ ଓଡ଼ିଶାନ ସହରୀକରଣକେ 60% କରାଯିବାର୍କେ ଆକଳନ କରାଯାଇଛି। ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା, କଟକ, ବ୍ରହ୍ମପୁର ସହରକେ ଆଧୁନିକ ସହର ଭିତ୍ତିଭୂମିର ମଡେଲ ଭାବେ ବିକଶିତ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁରଠାରେ ଓରାଓଂ ସାଂସ୍କୃତିକ ସମାଜ ତର୍ଫ କର୍ମା ଆଗନୁ ହୋଇଥିବାର କାର୍ଯ୍ୟକ୍ରମଟି ଯୋଗ ଦେଇଛନ୍। ଖୁବ୍ ଜଲ୍ଦି ସରକାରଙ୍କ ତର୍ଫ ଓରାଓଂ ସାଂସ୍କୃତିକ ସମାଜ ଲାଗି ସ୍ଥାୟୀ ଜମି ଦିଆଯିବା ଆଉ ଓରାମ ଜନଜାତିର ସାଂସ୍କୃତିକ ଉନ୍ନତି ଲାଗି ପ୍ରୋତ୍ସାହନ ରାଶି ବିଲ୍ ଦିଆଯିବା ବୋଲି କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍। ଭାରତୀୟ କପା ନିଗମ ଲିମିଟେଡ୍ ତର୍ଫ କପା ଚାଷୀମାନଙ୍କ ଲାଗି ନୂଆ ନିୟମ ଅଣାଯାଇଛି। କପା ମଣ୍ଡିନ ବିକ୍ରି କରବାର୍କେ ହେଲେ ଚାଷୀମାନଙ୍କୁ ଏତକର ଆକ୍ତୁରା ପଞ୍ଜୀକରଣ କରବାର୍କେ ପଡ଼୍ବା। ଆଇବା 1 ତାରିଖନୁ କପା ଚାଷୀମାନେ ମୋବାଇଲ୍ ଆପ୍ କପାସ କିସାନ ଜରିଏ ଆଧାର କାର୍ଡ଼ ଦେଇକରି ଏଥିର୍ଲାଗି ପଞ୍ଜୀକରଣ କରିପାରିବେ। ଏହି ପଞ୍ଜୀକରଣ 30 ସେପ୍ଟେମ୍ବର ତକ୍ ଚାଲ୍ବା ବୋଲି ଆର୍ଏମ୍ସି ତର୍ଫ ସୂଚନା ଦିଆଯାଇଛି। ରେଡ଼ାଖୋଲ ବିଜ୍ଞପିତ ଅଞ୍ଚଳ ପରିଷଦନ ସାହିତ୍ୟ ଶାସନ ଦିବସ ପାଳନ ଆଗନୁ ଗଲାକାଲି ପଥ ଉତ୍ସବ ହୋଇଯାଇଛି। ଭିନ୍ ଭିନ୍ ଜାଗାନ ସାଂସ୍କୃତିକ କାର୍ଯ୍ୟକ୍ରମ, ଝୁଣ୍ଟି ପ୍ରତିଯୋଗିତା, ଯୋଗ ସହିତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ତର୍ଫ ତିଆରି ହୋଇଥିବାର ଖାଇବାର ଦର ପ୍ରଦର୍ଶିତ ହୋଇଥିଲା। ରେଡ଼ାଖୋଲନ ଏହି ଉତ୍ସବ ପହଲା ତ ଲାଗି ହୋଇଥିବାର ବେଳେ ବହୁତ ଜନସାଧାରଣ ଯୋଗ ଦେଇଥିଲେ। ଭୁବନେଶ୍ୱରଠାରେ ଆଇବାକାଲ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଅଲଗା ଜରୁରୀ କାମ ଥିବାରୁ ମୁଖ୍ୟମନ୍ତ୍ରୀଙ୍କର ଜନ ଶୁଣାଣିକେ ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକୁ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତର୍ଫ ସୂଚନା ଦିଆଯାଇଛି। ବିହାରଠାରେ ଚାଲିଥିବା ପୁରୁଷ ହକି ଏସିଆ କପ୍ଟି ଆଜି ପୁଲ୍ ଏ ର 2 ମ୍ୟାଚ୍ ଖେଳାଯିବା। ଆୟୋଜକ ଭାରତ ତାର 2 ମ୍ୟାଚ୍ଟି ଜାପାନକେ ଭେଟୁଥିବାର ବେଳେ ଚୀନ୍ ଆଉ କାଜାଖସ୍ତାନ ମୁହାଁମୁହିଁ ହେବେ। ଆଗନୁ ଭାରତ ପହଲା ମ୍ୟାଚ୍ଟି ଚୀନ୍କେ 4-3 ଗୋଲ୍ଟି ହରେଇକରି 3 ହାସଲ କରିଛି। ଓଡ଼ିଶା ସମୁଦ୍ର ଖଣି ଇଲାକାନ ହୋଇଥିବାର ଘୂର୍ଣ୍ଣିବଲୟର ପ୍ରଭାବତି ଆଷ୍ଟାନୁ ସେପ୍ଟେମ୍ବର 3 ତକ୍ ରାଜ୍ୟର ବଡ଼ଭାଗି ଜାଗାନ ଜବର ବର୍ଷା ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତର୍ଫ ଅନୁମାନ କରାଯାଇଛି। ଆଇବା 24 ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼ ସହିତ 25 ଜିଲ୍ଲାନ ଚଡ଼କ ମାରବାର ସହିତ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତର୍ଫ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ଖବର ଜୁହାର।